ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ମୌସୁମୀ ଅଧିବେଶନ ଜୁଲାଇ 21 ତାରିଖନୁ ମୁଲ ହେଇକରି ଅଗଷ୍ଟ 21 ତାରିଖ ତକ୍ ଚାଲବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇ ବାବଦେ ସରକାରଙ୍କ ପ୍ରସ୍ତାବକେ ମଞ୍ଜୁରୀ ଦେଇଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ଅଧିବେଶନ ମଝିନ ଅଗଷ୍ଟ 13 ଆଉ 14 ତାରିଖ ଅଧିବେଶନ କାମ ବନ୍ଦ ରହିବା। ଏହି ଅଧିବେଶନଟି ବହୁଟେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହିତ ବହୁଟେ ଜରୁରୀ ବିଲ୍ ମଞ୍ଜୁର ହୋଇପାରେ। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଗଲାକାଲ ମହାପୁରୁମାନଙ୍କର ତିନି ରଥକେ ଦକ୍ଷିଣ ମୋଡ଼ କରାଯାଇଛି। ଅଷାଢ଼ ମାସର ଉଜ୍ଜଲ ପଖର ଷଷ୍ଠୀ ତିଥିନ ଗଲାକାଲ ଆଜ୍ଞାମାଳ ବିଚେ କଲା ଉତ୍ରୁ ରଥମାନଙ୍କର ଦକ୍ଷିଣ ମୋଡ଼ ପ୍ରକ୍ରିୟା ମୂଲ ହୋଇଥିଲା। ପହିଲା ଦେବୀ ସୁଭଦ୍ରାଙ୍କର ଦର୍ପଦଳନ, ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥକେ ଦକ୍ଷିଣ ମୋଡ଼ କରାଯାଇକରି ନାକଚଣା ଦ୍ୱାର ତକ୍ ଅନାଯାଇଥିଲା। ଜବର ବର୍ଷା ଲାଗି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇକରି ଅଟକି ରହିଥିଲା। ଆଜି ସକାଳ 9 ବଜେ ନନ୍ଦିଘୋଷ ରଥକେ ଘିଚା ଯାଇକରି ନାକଚଣା ଦ୍ୱାର ନ ଲଗାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଶ୍ରୀଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ଆଉ ସୁନାବେଶ ବେଲ୍କେ ସମ୍ଭାବ୍ୟ ଭିଡ଼୍କେ ନଜରଠି ରଖିକରି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗଲାକାଲ ପୂର୍ବତ ଟ୍ରେଲ୍ ପଥର ମହାପ୍ରବନ୍ଧକଙ୍କ ସଙ୍ଗେ ରେଲ୍ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍। ଏହି ସମୟଥି ପୁରୀ ରେଲ୍ ଷ୍ଟେସନ୍ଠାରେ ଭିଡ଼୍ ଆୟତ ଆଉ ରେଲ୍ପଥର ପ୍ରୋଟୋକଲ୍ ବାବଦେ ସମୀକ୍ଷା କରିଛନ୍। ବାହୁଡ଼ା ଯାତ୍ରା ବେଲ୍କେ ଭିଡ଼୍କେ ଆୟତ କରବାର ସହିତ ଶ୍ରଦ୍ଧାଳୁମାନଙ୍କର ଗତିବିଧିକେ ଶୃଙ୍ଖଳିତ ଆଉ ସହଜ କରବାର ଦିଗେ ପୁଲିସ୍ ଆଉ ରେଲପଥ ତରଫୁ ତାଲମେଲ ରଖିକରି କାମ କରବାରକେ ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ପୁଲିସ୍ ମହାନିର୍ଦ୍ଦେଶକ ଆଉ ଅଲଗା ବରିଷ୍ଠ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଧାନଘିନା ଧାରିଚ ଲକ୍ଷ୍ୟକେ ବଢ଼ାବାର ଆଉ ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଲାକାଲ ଦିଲ୍ଲୀନ କେନ୍ଦ୍ର ଖାଉଟି ବ୍ୟାପାର ଆଉ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିକରି ଆଲୋଚନା କରିଛନ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରାତ ରାଜ୍ୟ ଚାଉଲ ଉଠାବାର ଦିଗେ ଭାରତୀୟ ଖାଦ୍ୟ ନିଗମ ତୁର୍ତ୍ତି ପଦକ୍ଷେପ ନେବା ଲାଗି କେନ୍ଦ୍ରମନ୍ତ୍ରୀଙ୍କ ପାଖେ ଦାବି କରିଛନ୍। ଏତାର ସହିତ ଚାଉଲ ଆଉ ଧାନଘିନା ବାବଦ ରାଜ୍ୟର ବକେୟା ପ୍ରାପ୍ୟ ଦେବାର ଦିଗେ ବିଲ୍ କେନ୍ଦ୍ରକେ ମନ୍ତ୍ରୀ ଶ୍ରୀ ପାତ୍ର ଅନୁରୋଧ କରିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଏସବୁ ପ୍ରସ୍ତାବ ଉପରେ ସହଯୋଗ କରବାରକେ ପ୍ରତିଶ୍ରତି ଦେଇଥିବାର ଜଣାପଡ଼ିଛି। ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରଟି ସଂସ୍କାର ଆଣବାର ଲକ୍ଷ୍ୟଟି ଭୁବନେଶ୍ୱର କଟକ ପୁରୀ ଆଉ ପାରାଦୀପକେ ନେଇକରି ଶିକ୍ଷା ସହର ଗଠନ କରବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ରାଜ୍ୟ ଶିକ୍ଷା ବ୍ୟବସ୍ଥାକେ ବରକସ କରବା ଲାଗି ଭିଜନ ଡକ୍ୟୁମେଣ୍ଟ 2036 ଆଉ 2047 ସରକାର ଏହି ନିଷ୍ପତ୍ତି ନେଇଛନ୍। ନିଷ୍ପତ୍ତି ଅନୁସାରେ ଓଡ଼ିଶାନ ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନମାନ ନିଜର କ୍ୟାମ୍ପସ୍ ସ୍ଥାପନା କରବେ। ଏଥିଲାଗି ଓଡ଼ିଶା ଶିକ୍ଷାନିବେଶ ନୀତି ତିଆରି କରାଯିବା। 2036 ମସିହା ତକ୍ ରାଜ୍ୟ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରବାର ଲାଗି ବିଲ୍ ପ୍ରସ୍ତାବ ରହିଛି। ଖୁବ୍ ଜଲ୍ଦି ଏ ବାବଦେ ଗୋଟେ ମାଷ୍ଟର ପ୍ଲାନ୍ ତିଆରି କରାଯିବ ବୋଲି ଜଣାପଡ଼ିଛି। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଜିଠାରୁ ଭୁବନେଶ୍ୱରକେ ବିମାନ ଚଳାଚଳ ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କ ସହିତ ବିମାନ ଚଳାଚଳ କମ୍ପାନୀ ଏଲାଏନ୍ସ ଏୟାର ଭାଇବିଲିଟି ଗ୍ୟାପ୍ ଫଣ୍ଡିଂ ଭିଜିଏଫ୍ ଚୁକ୍ତି ଶେଷ ହୋଇଥିବାରୁ ବିମାନ ସେବା ବନ୍ଦ ହେଉଛି। ଏ ବାବଦେ କମ୍ପାନୀ ତରଫ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ଆଜି ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଫି ବଛର ଜୁଲାଇ ମାସ 3 ତାରିଖେ ବିଶ୍ୱସ୍ତରଟି ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରର କୁପ୍ରଭାବ ବାବଦେ ଲୋକ ଅବଗତ କରାଯିବା ସହିତ ପ୍ଲାଷ୍ଟିକ୍ ବ୍ୟାଗ୍ ବର୍ଜନ ଲାଗି ସଚେତନ କରାଯାଏସି। 2002 ମସିହାଥି ବାଂଲାଦେଶ ପୃଥିବୀର ପହିଲା ଦେଶ ଭାବେ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାର ନିଷେଧ କରିଥିଲା। ଏତାର ଉତ୍ରୁ ଭାରତ ସହିତ ବହୁଟେ ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ 6 ନମ୍ଘର ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ଅବସରରେ ନୂଆପଡ଼ା ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ତରଫ ଗୋଟିଏ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବିଦ୍ୟୁତ୍ ବିଭାଗ ଅଧୀନତି ଥିବା ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ବ୍ୟବସାୟୀ ଗୋଷ୍ଠୀ ସ୍ୱେଚ୍ଛାସେବୀ ସଂଗଠନ ଆଉ ସାଧାରଣ ଲୋକ ବୈଦ୍ୟୁତିକ ସୁରକ୍ଷା ବିଦ୍ୟୁତ୍ ଲାଇନ୍ ପ୍ରାଣୀ ଶିକାର ରୋକବାର ବାଗି ଭିନ୍ ଭିନ୍ ବିଷୟ ଉପରେ ସଚେତନ କରବାର ଲାଗି ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ତରଫ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟର ମେରା ୟୁବା ଭାରତ ଅଭିଯାନ ତରଫ କଳାହାଣ୍ଡିନ ପହଲା କରି ମାଇ ଭାରତ କଳାହାଣ୍ଡି କାର୍ଯ୍ୟକ୍ରମ ହୋଇଯାଇଛି। ଏତାର ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରଠାରେ ସ୍ୱେଚ୍ଛାସେବୀମାନଙ୍କର ଅଭିଜ୍ଞତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ରାଜ୍ୟ ମୌସୁମୀ ସକ୍ରିୟ ହେବାର ସହିତ ଉତ୍ତର ଓଡ଼ିଶା ଆଉ ତାର ପାଖାପାଖି ପଶ୍ଚିମବଙ୍ଗ ଉତ୍ତର ବଙ୍ଗୋପସାଗର ପାଖେ ବନିଥିବା ଲଘୁଚାପ କ୍ଷେତ୍ର ପ୍ରଭାବଟି ରାଜ୍ୟ ଜବର ବର୍ଷା ଲାଗି ରହିଛି। ଉପରଫାଲେ ଝକେର ଲାଗି ଉତ୍ତର ଓଡ଼ିଶାନ ବନ୍ୟାତିଥି ଦେଖାଦେଇଛି। ଆଇବା 7 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜାଗାନ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ସୁବର୍ଣ୍ଣପୁର ବରଗଡ଼ ବଲାଙ୍ଗୀର ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।